गौर नित्याय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा गोपीनाथ, श्री श्री लक्ष्मण सिंहदेव, श्री श्री सीताराम हनुमान गुरुपाद बदमन प्रणति निवेदन करी, श्री गुरुदेव श्री श्रीमद भक्ति सुरदाम दस्वामी गुरु महाराज के पाद बदमन मन प्रणति निवेदन करी, इसकन प्रतिष्ठाचार्य श्री श्रीमद श्री भक्ति वेदांत स्वयं प्रभुपाद महाराज पाद पद्मर मन प्रणति निवेदन करी, समस्त भक्त सज्जन बंधु साधु गुरु वैष्णव तथा वैष्णव भक्त सज्जन बंधु मातृवृंद मन प्रणति निवेदन करे। आज पवित्र एकादशी पार्श्व एकादशी तिथि एवं आज मध्य भगवान ब्राह्मण देवंकर व्रत पालन कराऊँगी, तेना यह उपलक्षे आम आज श्रीमद भागवत अष्टम स्कंद भगवान ब्राह्मण देव कथा 15-23 ए 9 अध्याय जो वर्णना कराई आज 19 अध्याय कथा कह गत जो विश्राम देखिए रघुनंदन धाम आज जगन्नाथ टावर्स आरंभ करवा कथा को गत काम कथा विश्राम देखे 19 अध्याय भगवान ब्राह्मण देव रूप से आसी छोट छोट पाद देखिए कही पाद में मोर तीन पाद भूमि दरकार से शुणी बड़ी महाराज हसिकी कहले छोट नहीं कौन खेल ये तीन पाद भूमि कौन खेल ये सब कही भगवान कहले ना ना तीन पाद सतुष्ट ना ताकि समग्र सप्तीप प्रदान कले नववर्ष सहित सप्तीप प्रदान कले से सन्तुष्ट हो पार ना यही भाव कथा विश्राम देते गत का तेणु श्लोक 28 आम कथा आरंभ कर 8-19 के 28 शिशुकवाच इत्युक्तः सः सन्नाह वाञ्छन्तः प्रतिगृह्यतां वामनाय महीं दातुं जग्राह जलभाजनम्। एभली भावरे बड़ी महाराज भगवान को एभली भावरे हसी हसिकी कहले जे वाञ्छन्त जति तुम दरकार तर निय तीनपद भूमि नहीं कौन खेल खेल प्रतिगृह्यतां एटा ग्रहण कर मुझे दौची किसी असुविधा ना वामनाय मही दातुं मही ये पृथ्वी दवापाई तीन पाद भूमि दवापाई वामनाय वामन को प्रदान करने जग्राह जलभाजनम जलभाजनम कहले शंख जलपात्र जो थे से प्रतिज्ञा करे जे मु देवी ये प्रतिज्ञा शंखर जल प्रदान करके प्रतिज्ञा करे से वर्तमान जलपात्र ग्रहण कले जग्राह विष्णवे खाख्मां प्रदास्यन्तं उषणा सुरेश्वरं जानश्चिकीर्षितं विष्णु शिष्यं प्राह विदाम्बरः। तेणु विष्णवे खाख्मां प्रदास्यन् जितने विष्णु को ये भाव में ये बड़ी महाराज जानते विष्णु बोली भगवान किंतु शुक्राचार्य जानते शुक्राचार्य सबकी जानती भगवगीतार भगवान कौन कहले कवि ना उषणा कवि विद्वान व्यक्ति मान भर मुझे उषणा बा शुक्राचार्य तेणु जितेबले बड़ी भूमि प्रदान करने विष्णु को जानते बामन को देवी कितने से प्रकृति विष्णु को दौरान प्रदास्यंतम दान करते उद्यत होती सही समय उषणा असुरेश्वरम उषणा जी शुक्राचार्य असुरराज बड़ी को जानम से भल भाव जान ले चिकित्सित विष्णु भगवान विष्णु को कौन चाहूँ भगवान कथा को भगवान भक्त मैंने जानती शुक्राचार्य जदि से असुर मान सहायता करुले कि भगवान जन भक्त अवश्य प्रभुपाद महाराज कहते ये शुद्ध भक्त नुहति प्रभुपाद महाराज गोटे स्थान कही कि तथा भगवान कथा को जो जानूं मैंने से साधारण व्यक्ति नुहति से जन बहुत उन्नत भक्त तेणु जान चिकित्सित विष्णु शिष्य प्राह विदांगर तेणु शिष्य को वर्तमान कहवाप आरंभ कर शुक्राचार्य विदांगर ज्ञानी श्रेष्ठ सी बहुत ज्ञान सब शास्त्र ज्ञान सब जानते विदांगर शिशुक उवाच शुक्र कौन शुक्र न शुक्र कौन शुक्रदेव शुक्र शुक्राचार्य कौन अरे एस वैरोचने साक्षात बड़ी को वैरोचन बोली संबोधन करता विरोचन सी देवता मानक षड्यंत्र निज शरीर को त्याग करते जापारे देवता मान षड्यंत्र ତେଣୁ ବର୍ତ୍ତମାନ ତୁମର ଅବସ୍ଥା ସେଇଆ ଆସିଗଲା, ତୁମକୁ ମଧ୍ୟ ଷଡ଼ଯନ୍ତ୍ର କରାଯାଉଛି, ତୁମର ପିତା ଯେଉଁଭଳି ଭାବେ ମୃତ୍ୟୁବରଣ କରି ତୁମେ ମଧ୍ୟ ସେଇଆ ହେବା ପାଇଁ ଯାଉଛ। ସେଥିପାଇଁ ବୈରୋଚନ ସମ୍ବୋଧନ କଲେ ଶୁକ୍ରାଚାର୍ଯ୍ୟ, ଏସ ବୈରୋଚନୀ ସାକ୍ଷାତ ଭଗବାନ ବିଷ୍ଣୁ ରବ୍ୟ। ଏଇ ଜଣେ ବାମନ ବ୍ରାହ୍ମଣ ବଟୁ ବାମନ ବ୍ରାହ୍ମଣ ଜଣେ ବୋଲି ତୁମେ ଚିନ୍ତା କରୁଛ, ତାହା ନୁହଁ, ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ। ବିଷ୍ଣୁ ହଁ, ସାକ୍ଷାତ ଭଗବାନ ବିଷ୍ଣୁ ରବ୍ୟ, ଭଗବାନ ସିଏ ସାକ୍ଷାତ ଭଗବାନ, ସିଏ ଅବ୍ୟୟ, ତାଙ୍କର କେବେ ବ୍ୟୟ ହେବ ନାହିଁ। ତେଣୁ କଶ୍ୟପ ଆଦିତେ ଯାହାତୁ, ଇଏ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଏବେ, ଯଦିଓ ସେ ଅବ୍ୟୟ କିନ୍ତୁ ସିଏ ଯଦିଓ ଅଜନ୍ମା କିନ୍ତୁ ସେ ଜନ୍ମ ନେଇଛନ୍ତି, କଶ୍ୟପ ଏବଂ ଅଦିତିଙ୍କ ଠାରୁ ଜନ୍ମ ନେଇଛନ୍ତି। କାହିଁକି ନେଇଛନ୍ତି ଜାଣିଛ ନା କ'ଣ ପାଇଁ ଗୁରୁଦେବ? ଦେବାନାଂ କାର୍ଯ୍ୟ ସାଧକ, ତୁମର ଶତ୍ରୁ ଦେବତାମାନଙ୍କର କାର୍ଯ୍ୟ ସାଧନ କରିବା ପାଇଁ ସେ ଆସିଛନ୍ତି, ତୁମେ ଜାଣିପାରୁନାହଁ। ତୁମର ଶତ୍ରୁ ସିଏ ବିଷ୍ଣୁ ହେଲେ ମଧ୍ୟ ତୁମର ଶତ୍ରୁମାନଙ୍କ କାର୍ଯ୍ୟ ସାଧନ କରିବା ପାଇଁ ଆସୁଛନ୍ତି, ତେଣୁ ସେ ଯାହା ହେବେ ତୁମେ ହିସାବ କର ତୁମର କ'ଣ ହେବେ। ପ୍ରତିଶ୍ରୁତଂ ତୈ ତ୍ୱୟି ତସ୍ମୈ ଯଦନର୍ଥ ଯଦ୍ ଅନର୍ଥ ମଜାନତା ନ ସାଧୁ ମନ୍ୟେ ଦୈତ୍ୟାନାଂ ମହାନୁପଗତୋ ନ୍ୟାୟ। ତୁମେ ଯେଉଁ ପ୍ରତିଶ୍ରୁତି ଦେଉଛ ତିନି ପାଦ ଭୂମି ଦେବ ବୋଲି, ବର୍ତ୍ତମାନ ଜଳ ଧରିକିରି ଶପଥ କରିବା ପାଇଁ ଯାଉଛ ତୋୟା, ତେଣୁ ଏତସ୍ମୈ ଯାହାଙ୍କୁ ଦେବା ପାଇଁ ଚାହୁଁଛ, ଇଏ ହେଉଛନ୍ତି ଯଦ୍ ଅନର୍ଥ ମଜାନତା, ତୁମର ଅନର୍ଥ ଆସିବ ତୁମେ ଜାଣିପାରୁନ, ତୁମର ଅନର୍ଥ ତୁମକୁ ଆହ୍ୱାନ କରୁଛ, ନିଜେ ନିଜକୁ ଅନର୍ଥକୁ ଆହ୍ୱାନ କରୁଛ। ନ ସାଧୁ ମନ୍ୟେ ଦୈତ୍ୟାନାଂ ମହାନ ଉପଗତୋ ଅନ୍ୟୟ ଅନୟ, ଏଇଟାକୁ ମୁଁ ଠିକ୍ ଭାବରେ ଏଇଟା ଠିକ୍ ଉଚିତ କାର୍ଯ୍ୟ ନୁହଁ ତୁମେ ଯେଉଁଟା କରୁଛ, କାରଣ ନା ଦୈତ୍ୟମାନଙ୍କ ପାଇଁ ବହୁତ ଅନ୍ୟାୟ ବର୍ତ୍ତମାନ ଆସି ପହଞ୍ଚି ଯାଉ, ଉପସ୍ଥିତ ହୋଇଯିବ, ଅମଙ୍ଗଳ ଉପସ୍ଥିତ ହୋଇଯିବ, ଅନୟ ମଙ୍ଗଳ ଆସି ଉପସ୍ଥିତ ହେବ। ସିଏ ହେଉଛନ୍ତି ମଙ୍ଗଳ ଭଗବାନ ବିଷ୍ଣୁ, ମଙ୍ଗଳ ଗରୁଡ଼ ଧ୍ୱଜ, ମଙ୍ଗଳ ହେଲେ କ'ଣ ତୁମର ଅମଙ୍ଗଳ କରିବା ପାଇଁ ଆସିଛନ୍ତି ସିଏ, ଅନୟ ତୁମର ଅମଙ୍ଗଳ କରିବେ। କ'ଣ ଅମଙ୍ଗଳ କରିବେ? ତିନିପାଦ ଭୂମିରେ ଏତେ ଅମଙ୍ଗଳ ହୋଇଯିବ ନା? ହଁ, ଏ ସତେ ସ୍ଥାନ ଐଶ୍ୱର୍ଯ୍ୟମ ଶ୍ରିୟଂ ତେଜୋ ଯଶ ଶ୍ରୁତମ ଦାସ୍ୟତ୍ୟା ଛିଦ୍ୟ ସକ୍ରାୟ ମାୟା ମାୟା ମାଣ ବକୁ ହରି। ଇଏ ହେଉଛନ୍ତି ହରି, ସିଏ ତୁମର ସବୁ ହରଣ କରିନେବେ, ମାୟା ମାଣ ସେ ମାୟା ରୂପରେ ଗୋଟେ ମନୁଷ୍ୟ ରୂପ ଧାରଣ କରି ବାମନ ରୂପ ବ୍ରାହ୍ମଣ ରୂପରେ ଆସୁଛନ୍ତି। ସିଏ କହୁଛନ୍ତି ସ୍ୱୟଂ ଭଗବାନ ହରି ସିଏ ତୁମର ଏଇ ଏସ ଇଏ ବର୍ତ୍ତମାନ ସେ ବସିଥିଲେ ଏଇ ଭଗବାନ ବାମନଦେବ, ସେ ଯେଉଁ ଗୋଟେ ସୁନ୍ଦର କ'ଣ ସ୍ୱର୍ଣ୍ଣ ସିଂହାସନରେ ବସିଛନ୍ତି, ନୂତନ ଭାବରେ ସେ ସିଂହାସନ କେହି ବସିନଥିଲେ, ପ୍ରଥମ ନିର୍ମାଣ କରାଯାଇଛି ଏବଂ ସେଇଟାକୁ ଆଣି ପ୍ରଦାନ କରିଛନ୍ତି ବଳି ମହାରାଜ, ରାଧାକୁନ୍ଦୁ ଶ୍ରୀ ମହାରାଜ ଏଇଟା କହୁଥିଲେ। ତେଣୁ ତାଙ୍କୁ ଦେଖେଇ କହୁଛନ୍ତି ଇଏ ସାଧାରଣ ବ୍ୟକ୍ତି ନୁହନ୍ତି, ଇଏ ସେତେ ସ୍ଥାନ ତୁମର ସବୁକିଛି ନେଇଯିବେ, ତୁମର ସ୍ଥାନକୁ ନେଇଯିବେ, ତୁମର ଐଶ୍ୱର୍ଯ୍ୟ ନେଇଯିବେ, ତୁମର ଶ୍ରିୟ ବା ଯେଉଁ ସୌନ୍ଦର୍ଯ୍ୟ ଅଛି ସବୁ ଲୋପ ପାଇଯିବ, ତେଜ ତୁମର ନଷ୍ଟ ହୋଇଯିବ, ତୁମର ଯଶ ମଧ୍ୟ ନଷ୍ଟ ହୋଇଯିବ, ଶ୍ରୁତମ ଯେଉଁ ଶାସ୍ତ୍ର ଅଧ୍ୟୟନ କରିଥିଲ ସେସବୁ ଶାସ୍ତ୍ର ମଧ୍ୟ ବିଦ୍ୟା ମଧ୍ୟ ତୁମର ସବୁ ନେଇଯିବେ, ସେ ବିଦ୍ୟା ନେଇଯିବେ, ଦାସ୍ୟତି ତୁମେ ଯେଉଁ ତାଙ୍କୁ ଦେବା ପାଇଁ ଚାହୁଁଛ ଏଇ ତିନିପାଦ ଭୂମିରେ ସେ ସବୁ କିଛି ନେଇଯିବ, ତୁମର ଖାଲି ତିନିପାଦ ଭୂମି ନେବେ ନାହିଁ, ସବୁକିଛି ନେଇଯିବେ। ତିନିପାଦ ଭୂମି ଲୋକ ହେଲେ ତାଙ୍କର ତିନିପାଦରେ ଯେଉଁ ନେବେ ତୁମକୁ ସବୁକିଛି ନେଇଯିବେ, ସକ୍ରାୟ ଆଚ୍ଛିଦ୍ୟ ସକ୍ରାୟ, ସକ୍ରାୟ କହିଲେ ଇନ୍ଦ୍ରଙ୍କର ଗୋଟେ ନାଁ ହେଉଛି ଶକ୍ର, କାହିଁକିନା ସେ ଶତକ୍ରତୁ ଯଜ୍ଞ କରିଛନ୍ତି ତେଣୁ ତାଙ୍କର ନାଁ ହେଉଛି ଶକ୍ର। ତେଣୁ ତୁମଠୁ ଯେଉଁ ନେବେ ନିଜେ ରଖିଥିଲେ ଅଲଗା କଥା, ମୁଁ କିଛି ଅସୁବିଧା ଆପତ୍ତି କରିନଥାନ୍ତି, କିନ୍ତୁ ତୁମଠୁ ନେଇକରି ସେ ଶକ୍ରକୁ ଦେବେ, ତୁମର ଶତ୍ରୁ ଇନ୍ଦ୍ରଙ୍କୁ ଦେବେ, ସେ ମାୟା ମଣ ବକ ହରି, ଇଏ ବର୍ତ୍ତମାନ ମାୟା ରୂପରେ ଗୋଟେ ଶରୀର ଧାରଣ କରିଛନ୍ତି, ଇଏ ପ୍ରକୃତ ହରି, ତୁମଠୁ ହରଣ କରିବା ପାଇଁ ଆସିଛନ୍ତି ସିଏ, ସାବଧାନ ହେଇଯା ବର୍ତ୍ତମାନ ଠୁ କହୁଛି ମୁଁ ତୁମକୁ, ତୁମର ଅତି ପ୍ରିୟ ଶିଷ୍ୟ ସେଥିପାଇଁ ମୁଁ ତୁମକୁ କହୁଛି, ତୁମର ମଙ୍ଗଳ ପାଇଁ କହୁଛି ନା ପ୍ରଭୁ। ତିନିପାଦ ଭୂମି ଦେବୀ କ'ଣ ଏତେ ସବୁ କେମିତି ନେଇଯିବେ କିନ୍ତୁ ବୁଝିପାରୁନାହିଁ ନା, ଶୁଣ, ତ୍ରିଭିକ୍ରମେଇ ଇମାନ ଲୋକାନ ବିଶ୍ୱକାୟ କ୍ରମିଷ୍ୟତି। ଆରେ ମୂର୍ଖ, ତୁମେ ଜାଣିପାରୁନାହଁ, ତୁମେ ଯେଉଁ ଦେଖେଇଲୁ ଛୋଟ ପାଦ, ସେଇ ପାଦ ସେଇ ତାଙ୍କରି ପାଦରେ ମାପିବେ, କିନ୍ତୁ ସେ ଛୋଟ ପାଦ ଆଉ ରହିବନି, ବିରାଟ ବିରାଟ ପାଦ ହୋଇଯିବ, ତୁମେ ଅଦ୍ଭୁତ ଚିନ୍ତା କରିପାରିବନି, ଏଭଳି ଅଦ୍ଭୁତ ପାଦ ସେ ଦେଖେଇବେ ତ୍ରିବିକ୍ରମ, ସେ ଭଗବାନ ସବୁକିଛି କରିପାରନ୍ତି। ତୁମର ଛୋଟ ପିଲା, ତୁମେ ଜନ୍ମ ହେଲାବେଳେ ଛୋଟ ପିଲା ହେଇକି ରହିଥିଲ, ତୁମକୁ କେତେ ବର୍ଷ ଗଲା ପରେ ଯାଇକି ତୁମ ପାଦ ବଡ଼ ହେଉଛି, କିନ୍ତୁ ଭଗବାନଙ୍କର ସମୟ ଅଲଗା, ତାଙ୍କର ଟାଇମ୍ ନାହିଁ କିଛି, ତାଙ୍କର ଅତୀତ ନାହିଁ, ଭବିଷ୍ୟତ ନାହିଁ, ସବୁବେଳେ ନିତ୍ୟ ବର୍ତ୍ତମାନ, ସବୁ କିଛି କରିପାରିବେ, ଅସମ୍ଭବକୁ ସମ୍ଭବ କରିପାରିବେ। ସେ ଛୋଟ ପାଦ ଯେଉଁ ଦେଖାଉଥିଲେ, ସେ ବିରାଟ ବିରାଟ ପାଦ ହେଇଯିବ। ତୁମେ ମାପି, ତୁମର ତିନି ପାଦ ଯେଉଁ ରହିଛି, ତିନି ପାଦ ମାପିବା ପାଇଁ ତୁମର ସ୍ଥାନ ନଥିବ, ଦୁଇ ପାଦରେ ସବୁ ମାପି ନେବେ। ତ୍ରିଭିକ୍ରମେଇ ଇମାନ ଲୋକାନ, ତୁମେ ଯେଉଁ ତ୍ରିଲୋକର ଅଧିପତି ହେଇଛ, ସବୁକିଛି ସେ ନେଇଯିବେ। ବିଶ୍ୱକାୟ କ୍ରମିଷ୍ୟତି, ସେ ବିଶ୍ୱ ରୂପ ଧାରଣ କରିବେ। ମୁଁ ଜାଣିଛି ସେ କିଭଳି ଭାବରେ କାର୍ଯ୍ୟ କରିବେ, ସେ ଭଗବାନ, ସେ ସବୁକିଛି କରିପାରିବେ। ଏବଂ ସର୍ବସ୍ୱଂ ବିଷ୍ଣବେ ଦତ୍ତ୍ୱା, ତୁମେ ଯଦି ବିଷ୍ଣୁଙ୍କୁ ସବୁକିଛି ଦେଇଦେବ, 32 ସେ ମୂଢ଼ ଆର ମୂର୍ଖ, ତୁମେ କେମିତି ଜୀବନ ଧାରଣ କରିବ, କେମିତି ପଇସା କେଉଁଠୁ ଆଣିବ, ରୋଜଗାର କେଉଁଠୁ, ଫଳ କିଣିବ, ପରିବା କିଣିବ, ଇଏ କରିବ, ଏକାଦଶୀ କରିବ, ଦ୍ୱାଦଶୀ କରିବ, ଏସବୁ ଯେଉଁ କରିବା କଥା କେମିତି ହେବ, ଚାଉଳ ଆଣ, ଆମକୁ ଆଣ, ସବୁ ସବୁ ପରିବାପତ୍ର ସବୁ କେତେ କ'ଣ ଅଛି ଚଳିବା ପାଇଁ, ଘର କରଣା ଜିନିଷ କେମିତି ଚଳିବ, ସବୁ ତ ଦେଇଦେବ ତାଙ୍କୁ, ଆଉ ତୁମ ପାଖେ କିଛି ନଥିବ, ସୁନ୍ ହେଇଯାଇଥିବ। ତେଣୁ ଏଇଭଳିଆ ଯେତେବେଳେ କହୁଛନ୍ତି ପ୍ରଭୁ, ଏ ବିଶ୍ୱରୂପ ଧାରଣ, ହଁ କ୍ରମ ତ ଗାଁ ପଦେ କିଏ ନ, ତାଙ୍କର ଦେଖିବ ବର୍ତ୍ତମାନ କେମିତି ହେବ, କାରବାର ସବୁ ହେବ, କ୍ରମ ଆରମ୍ଭ ହେବ ସବୁ, ବର୍ତ୍ତମାନ ତ୍ରିବିକ୍ରମ ସିଏ ଆରମ୍ଭ କରିବେ। ଗୋଟିଏ କ୍ରମରେ କ'ଣ କରିବେ, ଗାଁ ପଦେ କିଏ ନ, ଗୋଟିଏ ପାଦରେ ସବୁ ନେଇଯିବେ, ପୃଥିବୀ ତଳେ ଯେତେ ସବୁ ରହିଛି, ସ୍ୱର୍ଗ ତଳେ ଯେତେ ସବୁ ସ୍ଥାନ ରହିଛି, ପୃଥିବୀ ଭୂଲୋକ ଭୂଗୋଳ ଲୋକ ଅତଳ ଭୂତଳ ସୁତଳ ଇତ୍ୟାଦି, ତଳାତଳ ମହିତଳ ରସାତଳ ପାତାଳ ସବୁ କିଛି ନେଇଯିବେ। ତୁମର ତ୍ରିଲୋକର ତୁମ ଅଧିପତି ହେଇଛି, ସବୁ କିଛି ନେଇଯିବ ଗୋଟେ ପାଦରେ, ନା ଆଉ ରହିଲାଣି ଯେତେବେଳେ, ନା ଆଉ ଗୋଟେ ପାଦରେ ରହିଯିବ, କାଢ଼ିବେ। ଦ୍ୱିତୀୟ ନା ଦିବଂ ବିଭୋ, ଦେବଲୋକ ଯାହା ସବୁ ଅଛି ଉପରେ ଯେଉଁ ରହିଛି, ସ୍ୱର୍ଗ ଲୋକ, ମହାଲୋକ, ଜନ ଲୋକ, ତପ ଲୋକ, ଅନ୍ତିମ ଲୋକ ହେଉଛି ବ୍ରହ୍ମ ଲୋକ, ସବୁ କିଛି ନେଇଯିବେ। ବିଭୁ ସିଏ ସାଧାରଣ ତୁମ ଭଳି ବ୍ୟକ୍ତି ନୁହଁ, ସେ ହେଉଛି ବିଭୁ, ସେ ଭଗବାନ, ତୁମେ ସେ ଅନଲିମିଟେଡ଼, ତୁମେ ଲିମିଟେଡ଼, ତୁମେ ଅନଲିମିଟେଡ଼ ବିଷୟ ଜାଣିପାରିବ ନାହିଁ। ବିଭୁ ସିଏ ତୁମେ ହେଉଛି ଅଣୁ, ତେଣୁ ଖଂ ଚ କାୟେନ ମହତା, ତାଙ୍କର ମହତ୍ ଶରୀର ସୃଷ୍ଟି କରି ଆକାଶକୁ ମଧ୍ୟ ସବୁ ଗ୍ରହଣ କରିନେବେ ସିଏ ତାଙ୍କ ଶରୀର ଦ୍ୱାରା। ତାଟିୟସ୍ୟ କୁତୁ ଗତି, ଆଉ ତୃତୀୟ ପାଦ ଦେବା ପାଇଁ ଥବ ଯେ ଜମି, ତୁମେ ଦେବ କେଉଁଠି, ତୁମର ଥିବ ଜମି କେଉଁଠି ରହିବ, ସବୁ ତ ନେଇଗଲେ, ଯାହା ଥିଲା ସବୁ ନେଇଗଲେ। ହେଉଛି ଭଗବାନଙ୍କର ଏଭଳି ଛଳନା କରିବେ, ନିଷ୍ଠାନ୍ତେ ନରକେ ମାନ୍ୟେ, ଖାଲି ତୁମକୁ ଛଳିବେ ନାହିଁ, ତୁମକୁ ବର୍ତ୍ତମାନ ନର୍କକୁ ନେବେ, ନର୍କକୁ ପଠାଇଦେବେ। ନିଷ୍ଠାନ୍ତେ ତୁ ଯେଉଁ ତୁମେ ଯେଉଁ ବର୍ତ୍ତମାନ କହୁଛ, ଦେଇଦେବ ଦେଇଦେବ ଦେଇଦେବ, କ'ଣ ଦେବ ତାକୁ ଦେଇପାରିବ, ସେ ତ ସବୁକିଛିର ମାଲିକ, ତାଙ୍କୁ କ'ଣ ଦେବ, ଜଗନ୍ନାଥ ଭକ୍ତ ସେମାନେ ଏଇଭଳି ଭାବରେ କୁହନ୍ତି, ତାଙ୍କର ତ ସବୁକିଛି, ତାକୁ କ'ଣ ଆମେ ଦେବା, କିନ୍ତୁ ସିଏ ତାଙ୍କର ସବୁକିଛି ହେଲେ ମଧ୍ୟ, ଯେମିତି ପିତା ଧନ ରୋଜଗାର କରି ଆଣିକି ପୁଅକୁ ଦେଉଛି, ଚକୋଲେଟ୍ ଦେଲେ ପୁଅ ଯଦି ସେଇଟାକୁ ପ୍ରଥମେ କହିବ ପିତାଜୀ ତୁମେ ଆଗ ଟିକେ ଖାଅ, ତାପରେ ମୁଁ ଖାଇବି, ତାହେଲେ ପିତା କେତେ ଖୁସି ନ ହେବେ। ସେଇଭଳି ଭାବରେ ଭଗବାନଙ୍କର ଦରକାର ନାହିଁ କିଛି, ସେ କହୁଛନ୍ତି ମୋତେ ଟିକେ ଦିଅ, ଫଳଟେ ଦିଅ, ପତ୍ରଟେ ଦିଅ, ପୁଷ୍ପଟେ ଦିଅ, ଫୁଲଟେ ଦିଅ, ଫୁଲକୁ ମଧ୍ୟ ଖାଇଦିଅନ୍ତି। ଏକାଦଶ ସ୍କନ୍ଧରେ ଯେଉଁ ରହିଛି ଶ୍ଳୋକ, ଦଶମ ସ୍କନ୍ଧ ଏକାଦଶୀ ଅଧ୍ୟାୟରେ, ସେଠି ମଧ୍ୟ ଏଇ ପତ୍ର ପୁଷ୍ପ ଫଳଙ୍କ ଶ୍ଳୋକଟି ରହିଛି, ସେଥିରେ ଆଚାର୍ଯ୍ୟମାନେ କହନ୍ତି ଭଗବାନ ପତ୍ର ଯେଉଁ ପୁଷ୍ପଟାକୁ ସାଧାରଣତଃ ଆଘ୍ରାଣ କରନ୍ତି, ଶୁଙ୍ଘନ୍ତି ସମସ୍ତେ, କିନ୍ତୁ ଭଗବାନ ପୁତ୍ର ପୁଷ୍ପକୁ ମଧ୍ୟ ଖାଇଦିଅନ୍ତି, ଭାବ ବିଭୋର ହେଇକି ରହିଛନ୍ତି ସେ। ତେଣୁ ତୁମକୁ ବର୍ତ୍ତମାନ ସେ ନର୍କକୁ ପଠାଇବେ, ହ୍ୟ ପ୍ରଦାତୁ ପ୍ରତିଶ୍ରୁତ, ତୁମେ ପ୍ରତିଶ୍ରୁତି ଦେଲ, ତୁମେ ପ୍ରଦାନ କରିପାରିବ ନାହିଁ, ତୁମକୁ ତୁମ ନର୍କକୁ ସେ ପଠାଇବେ। ପ୍ରତିଶ୍ରୁତସ୍ୟ ଯେଉଁ ଅନିଶ, ତୁମେ ଯେଉଁ ପ୍ରତିଶ୍ରୁତି କଲ, ତିନିପାଦ ଭୂମି ଦେଇପାରିବ ନାହିଁ, ଅନିଶ ତିନିପାଦ ଭୂମି ଦେବା ପାଇଁ ମଧ୍ୟ ସମସ୍ତ ଶକ୍ତି ରହିବ ନାହିଁ। ତୁମେ ଯଦି ଭାବୁଛ ଈଶ ବୋଲି ଭାବୁଛ, ତ୍ରିଲୋକର ଈଶ୍ୱର, କିନ୍ତୁ ତୁମେ ଅନିଶ ହେଇଯିବ, ତୁମର କିଛି ରହିବ ନାହିଁ, ସବୁ କିଛି ନେଇଯିବେ ସିଏ। ପ୍ରତିପାଦ ଇତୁଂ ଭଗବାନ, ତୁମର ଆଉ ଦେବା ପାଇଁ ଆଉ କିଛି ରହିବ ନାହିଁ, ଦୁଇ ପାଦରେ ସବୁ ମାପି ନେବେ। ନ ତଦାନ ପ୍ରଶଂସତି, ହେ ବଳି ଶୁଣ, ଟିକେ ଚିନ୍ତା କର, ଗୋଟେ କଥା କଥା ଟିକେ ଶୁଣ, ଦେବ ଦେବ ବୋଲି ଖାଲି ଏତେ ବ୍ୟସ୍ତ ହେଇଯାଉଛ, ସବୁ ଦେଇଦେବ, ଶୁଣ ଏ କଥା ଟିକେ ଭଲ ଭାବରେ ଶୁଣ, ଟିକେ କାନରେ ପୁରା କଥାକୁ, ମୁଁ ଯେଉଁ କଥା କହୁଛି ନା, କ'ଣ ଗୁରୁଦେବ କ'ଣ କହୁଛନ୍ତି ମୁଁ ଶୁଣୁନାହିଁ ନା। ତ ନ ତଦାନ ପ୍ରଶଂସତି, ସେ ଦାନକୁ ଲୋକମାନେ ପ୍ରଶଂସା କରନ୍ତି ନାହିଁ, ତୁମେ ଯେଉଁ ଦାନ କରୁଛ ତୁମେ ଭାବିବେ ଲୋକମାନେ ପ୍ରଶଂସା କରିବେ, ନା ପ୍ରଶଂସା କରିବେ ନାହିଁ ଏଭଳି ଦାନକୁ। ନା କାହିଁକି ପ୍ରଶଂସା କରିବେ ନାହିଁ? ନା ଯେନ ବୃତ୍ତି ବିପଦ୍ୟତେ, ତୁମର ଆଉ ଚଳିବା ପାଇଁ କିଛି ରହିବ ନାହିଁ, ମାସକୁ ମଧ୍ୟ ଟଙ୍କାଟେ ବି ମିଳିବ ନାହିଁ, ଦରମା କି ପେନ୍ସନ୍ କିଛି ମିଳିବ ନାହିଁ, ବର୍ତ୍ତମାନ ତୁମର କେମିତି ଚଳିବ? ବୃତ୍ତି ବିପର୍ଯ୍ୟୟ, ତୁମର ଆଉ କିଛି ରୋଜଗାର କରିବା ପାଇଁ ନାହିଁ, କିଛି ଜମି କିଛି ରାଜ୍ୟ କିଛି ନାହିଁ, କିଛି ନାହିଁ, କେମିତି ଚଳିବ ତୁମେ? ବୃତ୍ତି, ତୁମର ବୃତ୍ତି ନଷ୍ଟ ହୋଇଯିବ, କ୍ଷତିର ବୃତ୍ତି କ'ଣ? କ୍ଷତିର ବୃତ୍ତି ହେଉଛି କ'ଣ ନା, ହଁ ସେଇଟା ହେଉଛି ଦାନଂ ଈଶ୍ୱର ଭାବସ୍ୟ କ୍ଷାତ୍ର କର୍ମ ସମାବଜମ୍, ଏଇସବୁ ରହିଛି। ତେଜ ଶୌର୍ଯ୍ୟ ତେଜ ଧୃତି ଦାକ୍ଷ୍ୟ ଯୁଦ୍ଧେ ଚାପି ଅପଳାୟନମ୍, ଏସବୁ କ୍ଷତ୍ରିୟ କର୍ମ ଏବଂ ଗୁଣ ସବୁ ରହିଛି ଅଷ୍ଟାଦଶ ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଛନ୍ତି। ତେଣୁ ତୁମର ଆଉ ମାସକୁ ଟଙ୍କାଟେ ମଧ୍ୟ ପାଇବା ପାଇଁ ନଥିବ ମାସ ଶେଷକୁ, ବୃତ୍ତି ବିପଦରେ ତୁମ ବୃତ୍ତି ନଷ୍ଟ ହୋଇଗଲା, ଆଉ କିଛି ରହିବ ରହିବ ନାହିଁ, ସବୁ କିଛି ନେଇଯିବ, ତୁମର ଶତ୍ରୁକୁ ଦେଇଦେବେ। ଦାନଂ ଯଜ୍ଞ ତପ କର୍ମ ଲୋକେ ବୃତ୍ତି ମତ ଯଥ, ଯଜ୍ଞ ଦାନ ତପ କର୍ମ କରିବା ପାଇଁ ସମସ୍ତଙ୍କୁ କୁହାଯାଇଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଯଜ୍ଞ ଦାନ ତପ କର୍ମ ନ ତ୍ୟାଜ୍ୟମ କାର୍ଯ୍ୟମେବ ତତ୍। କିନ୍ତୁ ଏଭଳି ଭାବରେ କରିବ ଯଜ୍ଞ, ଏଭଳି ଭାବରେ ଦାନ କରିବ, ଏଭଳି ଭାବରେ ତପସ୍ୟା କରିବ, ଯେମିତି ତୁମର ବୃତ୍ତି ନଷ୍ଟ ନ ହେବ, ବୃତ୍ତି ରହିଥିବ, ରୋଜଗାର ହେଉଥିବ, ମାସ ମାସ କିଛି କିଛି ଆସୁଥିବ, ପେନ୍ସନ୍ ହେଉ, ଘର ଭଡ଼ା ହେଉ, ଯାହା ବି ହେଉ, କିଛି କିଛି ଆସୁଥିବ। ଶୁଣ, ବଳି କେମିତି ଦାନ କରିବାର ଜାଣିଛ? ଶାସ୍ତ୍ରରେ କ'ଣ ବର୍ଣ୍ଣନା କରାଯାଇଛି, କେମିତି ଦାନ କରାଯାଉଛି, ଦାନ ଧର୍ମ କ'ଣ ଜାଣିଛ? ଶୁଣ, ମୁଁ ତୁମକୁ କହୁଛି, ଧର୍ମାୟ ଯଶସେ ଅର୍ଥାୟ କାମାୟ ସୋଜନାୟ ଚ ପଞ୍ଚଦା ବିଭଜନ ବିତ୍ତମ ଏହା ମୂତ୍ର ଚ ମୋଦତେ। ଏଇଭଳି ଭାବରେ ଶାସ୍ତ୍ରରେ ବର୍ଣ୍ଣନା କରିବି, ମୁଁ ମନକୁ ମନ କହୁନାହିଁ, ଶାସ୍ତ୍ର କଥା କହିବି, ବର୍ତ୍ତମାନ ଶାସ୍ତ୍ରକୁ ଉଦାହରଣ ଦେବି, ଶ୍ଳୋକ କହିବି ତୁମକୁ ବର୍ତ୍ତମାନ, ଖାଲି ଏତିକି ଜାଣ, ଯେଉଁ ଜନ୍ମ ଯେଉଁ ଧନ ତୁମର ରହିଛି ସବୁଗୁଡ଼ା ପାଣ୍ଠିକି ରଖିଦେବନି, ମୃତ୍ୟୁ ପରେ ସବୁ ନେଇକି ଯିବ ବୋଲି ରଖିବ ନାହିଁ, ପାଞ୍ଚ ଭାଗରେ ବିଭକ୍ତ କରିବ। କ'ଣ କ'ଣ ନା, ଗୋଟିଏ ହେଉଛି ଧର୍ମ ପାଇଁ, ଧର୍ମ ପାଇଁ କାର୍ଯ୍ୟ କରିବ, ଯଶ ଯଶ ମଧ୍ୟ କିଛି ପାଇବ ତୁମେ, କିଛି ପ୍ରଦାନ କରିବ, କାହାକୁ କିଛି ଦାନ କରିବ ଯଶ, ଏବଂ ଅର୍ଥ ଅର୍ଥ କିଛି ରଖିବ, ପୁଣି ଭବିଷ୍ୟତରେ ସେଇଠି ସେ ଅର୍ଥରୁ କିଛି ମିଳିବ, ଇଣ୍ଟରେଷ୍ଟ ମିଳିବ ଇତ୍ୟାଦି, ଅର୍ଥରୁ ଅର୍ଥ ମିଳିବ, ଅର୍ଥ ପାଇଁ ମଧ୍ୟ କିଛି ରଖିବ। କାମାୟ ଖାଦ୍ୟ ଗ୍ରହଣ କରିବ, ଖାଇବା ପିଇବା ପୁଣି ସବୁ ରହିଛି ନା, କାମ ପୋଷାକ ପରିଚ୍ଛଦ ପିନ୍ଧିବ, ଡ୍ରେସ୍ ପିନ୍ଧିବ, ଘର କରିବ, କେତେ କ'ଣ ସବୁ ରହିଛି, ଡ୍ରେସ୍ ଶାଢ଼ୀ ଅଳଙ୍କାର ଇତ୍ୟାଦି ସବୁ କିଣାକିଣି କରିବ, କାମ ସବୁ କରିବ, ସୂଚନା ହେଇଛ, ନିଜର ପିଲା ଛୁଆ ସ୍ତ୍ରୀ ସମୟ ପାଇଁ କିଛି ମଧ୍ୟ କିଛି ରଖିବ, ପାଞ୍ଚଟା ଭାଗରେ ବିଭକ୍ତ କରିବ, ସବୁ ପାଇଁ ଗୋଟେ ଗୋଟେ ଭାଗ ରଖିବ, ପଞ୍ଚଦା ବିଭଜନ ବିତ୍ତମ, ଏଇଭଳି ଭାବରେ ଯଦି ପାଞ୍ଚ ଭାଗରେ ବିଭକ୍ତ କରିବ ତାହେଲେ ତୁମେ ଏଇ ଜଗତରେ ଆନନ୍ଦରେ ରହିବ, ମଲା ପରେ ମଧ୍ୟ ଅମୃତମ ଅମୂତ୍ର ଏହା ଅମୂତ୍ର ଅମୂତ୍ର କହିଲେ ମଲା ପରେ କୁଆଡ଼େ ଯିବ ତୁମେ, ସେଠି ମଧ୍ୟ ତୁମର ଦରକାର, ଏଇଭଳି ଭାବରେ ଯଦି କାର୍ଯ୍ୟ କରିଥିବ ସେଠି ମଧ୍ୟ ତୁମେ ପ୍ରାପ୍ତ ହେବ, ତୁମର ଯାହା କାମ ସବୁ ପୂର୍ଣ୍ଣ ହେବ ସେଠି ମଧ୍ୟ ଅମୂତ୍ର। ତେଣୁ ଅତ୍ରାପି ବହୁତ ଅତ୍ରାବି ବହୁ ବୃଚୈର୍ ଗୀତଙ୍କୁ ଶୁଣୁମେ ସୁରସୋତ୍ତମ, ତୁମେ ଭାବୁଥ ମୁଁ ମନକୁ କହିଦେଉଛି ନା, ମୁଁ ସଂସ୍କୃତ ଜାଣିଛି ଯାହା ପାଇଁ କହିଲେ ତା ନା, ଏ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ବହୁ ବ୍ରିଚ ବିଚେଇ, ଇଏ ହେଉଛି ବହୁ ବହୁ ରିଚେଇ, ଏଭଳି ଭାବରେ ବହୁ ଶ୍ରୁତି ନାମ ଗୋଟେ ଶ୍ରୁତି ମନ୍ତ୍ରରେ ଏଇସବୁ ରହିଛି, ଏଇ ଶ୍ଳୋକଟି ରହିଛନ୍ତି। ଶୁଣ, ତୁମେ ଶୁଣ ସୁର ଅସୁର ସତ୍ତମ, ତୁମେ ଶୁଣ ଏଇ କଥା, ମୁଁ ମନକୁ କିଛି କହୁନାହିଁ ନା, କ'ଣ ପ୍ରଭୁ ସେଇଟା ନା, ସତ୍ୟମ ଓମ୍ ଇତି ଯତ୍ ପ୍ରୋକ୍ତମ ଜନ୍ୟତ୍ୟା ଆହା ନୃତଂ ହି ତତ୍, ସେଇଟାକୁ ସତ୍ୟ କୁହାଯାଏ ଯଦି ଓମ୍ କୁହାଯିବ, ଯଦି ଓମ୍ କୁହାଯାଏ ନାହିଁ ସେଇଟା ଅନୃତ ନୁହଁ, ସେଇଟା ଅସତ୍ୟ ନୁହଁ। ଶୁଣ, ସତ୍ୟଂ ପୁଷ୍ପ ଫଳଂ ବିଦ୍ୟାତ୍ ଆତ୍ମବୃକ୍ଷସ ଗୀୟତେ ବୃକ୍ଷେ ଅଜୀବତି ତନ୍ନ ସାତ୍ ଅନୃତଂ ମୂଳ ଆତ୍ମନଃ। ଏ ତୁମର ଶରୀରଟା ଗୋଟେ ବୃକ୍ଷ ଭଳି, ବୃକ୍ଷର ଚେର ଥିଲେ ସିନା ସେ ବୃକ୍ଷ ବଞ୍ଚିକି ରହିବ, ଯଦି ଚେର କଟିଯିବ ତାହେଲେ ଆଉ ସେ ବଞ୍ଚିକି ରହିପାରିବ ବୃକ୍ଷ? ତେଣୁ ସେଇଭଳି ଭାବରେ ଏ ଯେଉଁ ବୃକ୍ଷରେ ସବୁ ପୁଷ୍ପ ଫଳ ଏସବୁ ଦେଉଛି, ଏ ସତ୍ୟ ଫଳ, ଏଇଟା ହେଉଛି ସତ୍ୟ, କିନ୍ତୁ ବିଦ୍ୟା ଆତ୍ମବୃକ୍ଷ ସେ ଗୀୟତେ, ଏ ଶରୀରରୂପକ ବୃକ୍ଷରେ ଏଇଟା କୁହାଯାଏ, ଏ ଫଳ ଫୁଲ ସବୁ ରହୁଛି, ଏଇଟା ହେଉଛି ସତ୍ୟ, କିନ୍ତୁ ବୃକ୍ଷ ଅଜୀବତି ତନ୍ନ ସାତ୍ ଅନୃତ ମୂଳମାତ୍ମନ, ଯଦି ତୁମେ କିଛି ମିଥ୍ୟା ନ କହିବ, ତୁମର ସବୁ ଧନ ଚାଲିଯିବ, ତୁମ ମୂଳ କଟିଯିବ, ତାହେଲେ ତୁମେ ବଞ୍ଚିବ କେମିତି? ଫଳ ଫୁଲ କେଉଁଠୁ ଆସିବ କେମିତି? ବୁଝିପାରୁଛ ତ କଥା? ପଚାରୁଛନ୍ତି ଶୁକ୍ରାଚାର୍ଯ୍ୟ ବଳିକୁ, କହୁଛନ୍ତି ଭଗବାନଙ୍କ ଅବସ୍ଥାରେ ସବୁ ହେଉଛି, ପରୀକ୍ଷା ହେଉଛି, ଶିଷ୍ୟର ପରୀକ୍ଷା କରୁଛନ୍ତି ଭଗବାନ, ତାଙ୍କ ଭକ୍ତଙ୍କର ପରୀକ୍ଷା କରୁଛନ୍ତି ଗୁରୁ ମାଧ୍ୟମରେ। ଗୁରୁଙ୍କୁ ସେ ତ୍ୟାଗ କରିଦେବେ, ଏସବୁ କଥା ଆସିବ। ତେଣୁ ତତ୍ ଯଥା ବୃକ୍ଷ ଉନ୍ମୂଳ ଶୁଷ୍ୟତି ଉଦ୍ବର୍ତ୍ତତେ ଅଚିରାତ୍ ଏବଂ ନଷ୍ଟ ନୃତଂ ସଦ୍ୟ ଆତ୍ମା ଶୁଷ୍ୟେ ନ ସଂଶୟ। ତେଣୁ ତତ୍ ଯଥା ବୃକ୍ଷ ଉନ୍ମୂଳ, ତେଣୁ ବୃକ୍ଷଟା ବର୍ତ୍ତମାନ ତୁମ ଉପୁଡ଼ି ପଡ଼ିବ, ତୁମର ଜୀବନ ଚାଲିଯିବ, ଖାଇବାକୁ ପାଇବ ନାହିଁ, କିଛି ରୋଜଗାର ନାହିଁ, କିଛି ନାହିଁ, ତୁମର ଜୀବନ ଯିବ, ସବୁ ଅସୁର, ସବୁ ଅସୁର ମାନଙ୍କ ପ୍ରତି ବିପଦ ଆସି ପହଞ୍ଚିଯିବ। ଶୁଷ୍ୟତି ନଷ୍ଟ ହୋଇଯିବ ତୁମେ ସବୁ ବର୍ତ୍ତମାନ। ବର୍ତ୍ତତେ ଅଚିରାତ୍ ଉଦ୍ବର୍ତ୍ତତେ, ତୁମର ଯଦି ମୃତ୍ୟୁବରଣ କରିବ ଆଉ କ'ଣ ତୁମେ ଦେଇପାରିବ? କ'ଣ ଦାନର ମୂଲ୍ୟ କ'ଣ ରହିଲା? ଏସବୁ ହେବ ଏବଂ ନଷ୍ଟ ଅନୃତଂ ସଦ୍ୟ। ତେଣୁ ଏହିଭଳି ଭାବରେ ତୁମର ନଶ୍ୱର ଦେହ ଯଦି ଚାଲିଗଲା ପରେ ସଦ୍ୟ ଆତ୍ମା ଶୁଷ୍ୟତ, ତୁମ ଆତ୍ମା କେଉଁଠୁ ରହିବ? ପୁଣି କ'ଣ ଘୁରି ବୁଲିବ, କୁଆଡ଼େ ଯାଇକି କ'ଣ କରିବ? ଏଥିରେ କୌଣସି ସନ୍ଦେହ ନାହିଁ। ମୋର ଯେତିକି ଜ୍ଞାନ ଅଛି ମୁଁ ସେ ଜ୍ଞାନ ଅନୁସାରେ କହୁଛି। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ ବହୁତ କଥା କହିଛନ୍ତି ମଧ୍ୟ। ତେଣୁ ପରାଗ ରିକ୍ତମ ଅପୂର୍ଣ୍ଣଂ ବା ଅକ୍ଷରଂ ଯତ୍ ତଦୋମିତି ଯତ୍ କିଞ୍ଚିତ୍ ଓମିତି ବ୍ରୂୟା ତେନ ରିଚ୍ୟତେ ବୈ ପୁମାନ୍ ଭିକ୍ଷବେ ସର୍ବଂ ସର୍ବଂ ଓଂ କୁର୍ବନ୍ ନାଳଂ କାମେନ ଚାତ୍ମନେ। ତେଣୁ ଓଂ ଶବ୍ଦ ଉଚ୍ଚାରଣ ମନୁଷ୍ୟମାନଙ୍କ ପାଇଁ ଧନ ସମ୍ପଦ ବିୟୋଗ ସୂଚକ, ଅର୍ଥାତ୍ ଏହି ଶବ୍ଦ ଉଚ୍ଚାରଣ ଫଳରେ ମନୁଷ୍ୟ ଧନ ସମ୍ପଦ ଆସକ୍ତିରୁ ମୁକ୍ତ ହୁଏ, କାରଣ ତାହା ତାଙ୍କର ଧନ ସମ୍ପଦକୁ ଦୂରକୁ ନେଇଯାଏ। ଧନଶୂନ୍ୟ ହେବା ଅତୃପ୍ତିକର ଅଟେ, କାରଣ ଯେତେବେଳେ ମନୁଷ୍ୟ ନିଜ ବାସନା ପରିତୃପ୍ତ କରିପାରେ ନାହିଁ, ତଥ୍ୟାନ୍ତରେ କୁହାଯାଏ ଯେ ଓଂ ଶବ୍ଦ ବ୍ୟବହାର ଫଳରେ ମନୁଷ୍ୟ ଦାରିଦ୍ର୍ୟଗ୍ରସ୍ତ ହୁଏ। ବିଶେଷ କରି କେହି ଯେତେବେଳେ ଦରିଦ୍ର ବ୍ୟକ୍ତି ବା ଭିକ୍ଷୁକକୁ ଓଂ ଶବ୍ଦ ଉଚ୍ଚାରଣ କରି ଦାନ କରନ୍ତି, ସେତେବେଳେ ତାଙ୍କ ଆତ୍ମା ଉପଲବ୍ଧ ଏବଂ ଇନ୍ଦ୍ରିୟ ତୃପ୍ତି ଅପୂର୍ଣ୍ଣ ରହେ। ତେଣୁ ଅଥ ଏତତ୍ ପୂର୍ଣ୍ଣମ ଅଭ୍ୟାତ୍ମ ଯଚ୍ଚ ନେତି ଅନୃତଂ ବଚଃ ସର୍ବଂ ନେତି ଅନୃତଂ ବ୍ରୂୟାତ୍ ସ ଦୁଷ୍କୃତି ଶ୍ୱସନ ମୃତ। ତେଣୁ ଅତେବ ନା କହିବା ନିରାପଦ, ତାହା ମିଥ୍ୟା ହେଲେ ମଧ୍ୟ ତାହା ସର୍ବତ ଭାବେ ରକ୍ଷା କରେ, ତାହା ଅନ୍ୟମାନଙ୍କର ଅନୁକମ୍ପା ଆକର୍ଷଣ କରେ ଏବଂ ଅନ୍ୟ ନିକଟରୁ ନିଜ ପାଇଁ ଅର୍ଥ ସଂଗ୍ରହ କରିବା ପାଇଁ ପୂର୍ଣ୍ଣ ସୁଯୋଗ ପ୍ରଦାନ କରେ। ଯେଉଁ ବ୍ୟକ୍ତି ସବୁ ସମୟରେ କହେ ଯେ ତା ନିକଟରେ କିଛି ନାହିଁ, ସେ ନିନ୍ଦିତ ଏବଂ ଜୀବିତ ଅବସ୍ଥାରେ ମୃତ, କିମ୍ବା ସେ ଶ୍ୱାସ ଗ୍ରହଣ କରୁଥିଲେ ମଧ୍ୟ ତାକୁ ବଦ୍ଧ କରିବା ଉଚିତ। ତେଣୁ ସମୟ ଦେଖି ସୁବିଧା ଦେଖି ସବୁ ଦେବ, ଏକାଥରେ ସବୁ ଦେଲେ ହେବ ନାହିଁ। ଯଦି ସିଏ କହିବେ ବଳି କହିବେ ଗୁରୁଦେବ ମୁଁ କହିଦେଇଛି, ସତ୍ୟ କରିଦେଇଛି, ଆଉ କେମିତି ମିଥ୍ୟା କହିବି ବର୍ତ୍ତମାନ? ନା କେମିତି କହିବି, ନା ତଥାପି ଉପାୟ ଅଛି ନା କେମିତି? ନା ଶାସ୍ତ୍ରରେ କୁହାଯାଇଛି ସ୍ତ୍ରୀଷୁ ନର୍ମ ବିବାହେ ଚ ବୃତ୍ତି ଅର୍ଥେ ପ୍ରାଣ ସଙ୍କଟେ ଗୋବ୍ରାହ୍ମଣାର୍ଥେ ହିଂସାୟାମ ନାନୁତମ ସା ଯୁଗୋପସିତମ। ଏ ପାଞ୍ଚଟି ସ୍ଥାନରେ ପାଞ୍ଚଟି ନା କେତେଟା ହେଉଛି ହିସାବ କର। ଯଦି ତୁମେ କହିବ ମିଥ୍ୟା କହିଲେ ସେଇଟା ନିନ୍ଦନୀୟ ନୁହଁ। ନା କେଉଁଠି କେଉଁଠି ଗୁରୁଦେବ? ନା ପ୍ରଥମଟି ହେଉଛି ସ୍ତ୍ରୀଷୁ ନର୍ମ, ସ୍ତ୍ରୀ ସାଙ୍ଗରେ ଥଟ୍ଟା କରିପାରିବ, ତୁମେ ଥଟ୍ଟାରେ ମିଛ କଥା କହିପାରିବ। ବିବାହ ପିଲାମାନଙ୍କ ବିବାହ ପାଇଁ ଦରକାର ପଡ଼ିଲେ ବିବାହ ହୋଇପାରୁନି, ମିଛ କହିବ ଦେବି, କ'ଣ ଦେବି, ଲକ୍ଷେ ଟଙ୍କା ଦେବି, ଦେଲା ବେଳକୁ ଦେବେ କେତେ?
5,000
ଦେଲେ ଆଉ ଦେବେନି, ପରେ ଦେବା ଦେଖି ମିଥ୍ୟା ହେଲା। ବିବାହ ବୃତ୍ତି ଅର୍ଥେ ବୃତ୍ତି ଅର୍ଥେ କ'ଣ? ବ୍ୟବସାୟ କରୁଛି, ସେ କହିବ ମୁଁ ଏତିକି ଟଙ୍କାରେ ଆଣିଛି ଏଇଟାକୁ, ଏଇଟାକୁ 100 ଟଙ୍କାରେ ଆଣିଛି, ଆଉ ଆପଣଙ୍କୁ 110 ଟଙ୍କାରେ ବିକିବି, 10 ଟଙ୍କା ଲାଭ ସେ ଦେବ। ନା ନା ମୁଁ 100 ଟଙ୍କା ତୁମକୁ ଦେବି, ସେ କହିବେ ମୁଁ ତୁମକୁ 90 ଟଙ୍କା ଦେବି, 100 ଟଙ୍କା ଦେବିନି, 90 ଟଙ୍କା କାହିଁକି? ତୁମେ ଅନୁକୂଳ ତୁମେ ମର କରୁଛି, ତୁମେ ପିଲା ଛୁଆ ମରନ୍ତୁ କରୁଛି, ମୋତେ 10 ଟଙ୍କା ମୋର ପ୍ରଫିଟ୍ ପାଇବାର ଅଛି, ତୁମେ ପ୍ରଫିଟ୍ ପାଇବା ଦରକାର। ଏ ବୃତ୍ତି ଅର୍ଥେ ପ୍ରାଣ ସଙ୍କଟେ, ଯେତେବେଳେ ପ୍ରାଣ ସଙ୍କଟରେ ପଡ଼ିଯାଉଛି ସେତେବେଳେ ମଧ୍ୟ ଜଣେ ମିଥ୍ୟା କହିପାରିବ। ଗୋବ୍ରାହ୍ମଣ ଅର୍ଥେ ହିଂସାୟାମ, ଗାଭୀମାନଙ୍କୁ ବ୍ରାହ୍ମଣମାନଙ୍କୁ ହିଂସା କରାଯାଉଛି, ସେଠି ତୁମେ ଯଦି ମିଥ୍ୟା କହିବ ସେଇଟା ନ ନ ଅଯୁଗ ନ ଯୁଗୁପ୍ସିତମ, ଯୁଗୁପ୍ସିତମ କହିଲେ ନିନ୍ଦନୀୟ ନୁହେଁ। ଏହିଭଳି ଭାବରେ ବଳି ମହାରାଜଙ୍କୁ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ କଥା କହିବେ। ଆସନ୍ତାକାଲି ଆମେ 20 ଅଧ୍ୟାୟର କଥା ଆରମ୍ଭ କରିବା। ତେଣୁ ଆଜି ବାମନଦେବଙ୍କର ଆବିର୍ଭାବ ଦିବସ, ଆଜି ଏକାଦଶୀ ଏବଂ ଦ୍ୱାଦଶୀ ଦୁଇଟାକୁ ପାଳନ କରାଯାଉଛି ବ୍ରତ। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି ବା କିଛି କମେଣ୍ଟ ଦେବାର ଅଛି, ତାହେଲେ ଯଦି କିଛି କହିବାର ନାହିଁ, ପ୍ରଶ୍ନ ନାହିଁ, କିଛି କହିବାର ନାହିଁ, ଯେତିକି ଶୁଣିଲ, ଯେତିକି ତୁମେ ଜାଣିଛ, ତୁମେ ସେଇଟା ବୁଝିଲ, କଲ, ଆମେ କିଛି ଜାଣିପାରିଲୁ ନାହିଁ, ତୁମେ ଶୁଣିଲ କି ନାହିଁ, ନହେଲେ ବି ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ୟକ ଗୌରଭାତୁନ୍ଦ କି, ଦାୟି ଗୌର ପ୍ରମାନନ୍ଦେ।